ହ୍ୟାଲୋ, ମୁଁ ହେଲି ଗୌରାଙ୍ଗ ବେହେରା, ମୋର 21 ନମ୍ବର ୱାର୍ଡର ପୂଜା ବେହେରା। ଆଜି ଜଳ ଛତ୍ର କରାଗଲା, ମାନ୍ୟବର ବିଧାୟକ ଆସିଥିଲେ, ଆରମ୍ଭ କରିକି ଯାଇଛନ୍ତି ଜଳ ଛତ୍ର। ଏତିକି କହୁଛି କି ଜଳ ଛତ୍ର ସବୁଆଡେ ସମସ୍ତଙ୍କୁ ଅନୁରୋଧ, ସମସ୍ତେ ଯଦି ଜଳ ଛତ୍ର କରିବେ କି ଭଗବାନଙ୍କର ଆଶୀର୍ବାଦ। ଯେ ଖରା ଖରାରେ ଆସୁଛନ୍ତି ବାପା ଭାଇ ଭଉଣୀ ମା ମଉସା, ସେମାନଙ୍କ ପାଇଁ ପାଣି ଗିଲେ ସେଠି ବହୁତ ବଡ, ତେଣୁ ସମସ୍ତଙ୍କୁ ଅନୁରୋଧ କରୁଛି ଏମିତି ଜଳ ଛତ୍ର ସମସ୍ତେ କରନ୍ତୁ। ରହିଲି, ଜୟ ଜଗନ୍ନାଥ, ନମସ୍କାର।